ॐ नमो भगवते वासुदेवाय ॐ नमो भगवते वासुदेवाय श्री श्री गोविंदाय श्री कृष्ण बलराम श्री श्री जगन्नाथ बलदेव सुनारायण श्री श्री राधा कृष्ण चंद्र श्री श्री लक्ष्मण सिंहदेव श्री श्री सीताराम रखन हनुमान जी मृपात पद्मर्पण श्री निवेदन करी श्री गुरुदेव श्री श्रीमद भक्त सिद्धांत स्वामी गुरु महाराज मृपात पद्मर्पण श्री निवेदन करी ईश्वर प्रतिष्ठिताचार्य श्री श्रीमद शिवभक्ति वेदांत स्वामी श्री गोपाल महाराज पद्मर्पण श्री निवेदन करी समस्त साधु गुरु वैष्णव तथा उपस्थ वैष्णव संतनाथ पद्मर्पण श्री निवेदन करी आज आम आमर जो कथा बंद रही जाइए दि सप्ताह ऊर्ध रही जाइए आमर जो ଭାଗବତମ କ୍ରମାନ୍ୱୟରେ କଥା କହୁଛେ ଏହି ପ୍ରସଙ୍ଗରେ ଆମର ଦଶମ ସ୍କନ୍ଧ 29 ଅଧ୍ୟାୟ ଶ୍ଳୋକ 41 କଥା କହିବା ରାସ ନୃତ୍ୟର କଥା ଏ 40 ଶ୍ଳୋକରେ ଆମେ କଥା ବିଶ୍ରାମ ଦେଇଥିଲେ ବହୁତ ଦିନ ହେଇଗଲା ଦୁଇ ସପ୍ତାହରୁ ଉର୍ଦ୍ଧ ହେଇଗଲା ଆମେ ଆଉ କଥା କହିପାରିନଥିଲେ ବିଭିନ୍ନ ପ୍ରକାର ଭାଗବତ ସପ୍ତାହ ଇତ୍ୟାଦି ଚାଲିକରି ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଆମର ଏଇ ଯେଉଁ କଥା ଚାଲିଥିଲା ବନ୍ଦ ହେଇଯାଇଥିଲେ ଯାହା ପୁଣି ଭଗବାନଙ୍କ କୃପାରୁ ଗୁରୁଦେବଙ୍କ କୃପାରୁ ପୁଣି ଆମେ ଆରମ୍ଭ କରିବା ତେଣୁ ଏ ଯେଉଁ ଭଗବାନ ଯେଉଁ ବଂଶୀ ନାଦ କରୁଛନ୍ତି ବଂଶୀ ବଟରେ ଏଇ ଶରତ ପୂର୍ଣ୍ଣମୀ ରାତ୍ରିର କଥା ସେଇ ରାତ୍ରିର କଥା ଚାଲିଥିଲା ଏବଂ ଯେତେବେଳେ ଗୋପୀମାନେ ସବୁ ଆସିଲେ ଆକର୍ଷିତ ହୋଇକରି ଆସିଲେ ସେହି ସମୟରେ ଭଗବାନ ତାଙ୍କୁ ଏଭଳି ଭାବରେ କଥା କହିଲେ ଯେ ତୁମେ ଏଠି ରୁହ ନା ଶୀଘ୍ର ଚାଲିଯାଅ ଶୀଘ୍ର ଚାଲିଯାଅ ଶୀଘ୍ର ଚାଲିଯାଅ ଏଭଳି ଭାବରେ ଅନେକ ପ୍ରକାର କଥା ଶ୍ଳୋକ ସବୁ କହିଲେ ତାର ଉତ୍ତରରେ ଗୋପୀମାନେ ସେ ସବୁ ଖଣ୍ଡନ କରିକରି କଥା କହୁଛନ୍ତି ତେଣୁ ଏହି ପ୍ରସଙ୍ଗରେ ଆମେ 40 ଶ୍ଳୋକଟି କହିଥିଲେ ବର୍ତ୍ତମାନ ଭଗବାନ ଯେଉଁ ସବୁ କଥା କହିଥିଲେ ଏଇଟା ତୁମର ଆସିବାଟା ଠିକ୍ ହେଲା ନାହିଁ ଏଇଟା ଉଚିତ ନୁହଁ ଏଇଟା ରହିବାଟା ଉଚିତ ନୁହଁ ଗୋପୀମାନେ ସେସବୁ ଖଣ୍ଡନ କରିଛନ୍ତି ତେଣୁ ଆଜି 41 ନମ୍ବର ଶ୍ଳୋକରେ ଆମେ ପାଠ କରିବା କହୁଛନ୍ତି ଗୋପୀମାନେ ବ୍ୟାକୃତଂ ଭଗବାନ ବ୍ରଜ ଭୟାତି ହରୋ ଅଭିଜାତୋ ଦେବୋ ଯଥାଦି ପୁରୁଷ ସୁରଲୋକ ଗୁପ୍ତା ତନ୍ନୋ ନିଦହି କରପଙ୍କଜମାର୍ତ୍ତବନ୍ଧୋ ତପ୍ତ ସ୍ତନେଷୁ ଚ ଶିରସୁ ଚ କିଙ୍କରିଣାମ୍ ତେଣୁ ଈଶ୍ୱର କହୁଛନ୍ତି ବ୍ୟକ୍ତୋ ଭଗବାନ ବ୍ୟକ୍ତୋ ବ୍ୟକ୍ତଂ ଭଗବାନ ପ୍ରଭୁ ଆପଣ ହେଉଛନ୍ତି ଭଗବାନ ବ୍ୟକ୍ତଂ ନିଜେ ବ୍ୟକ୍ତ କରିଛନ୍ତି ଭଗବାନ ଆପଣ ବ୍ରଜ ଭୟାର୍ଥୀ ହରୋ ଅଭିଜାତ ବ୍ରଜଙ୍କର ଯେଉଁ ବ୍ରଜବାସୀମାନଙ୍କର ଯେଉଁ ଭୟ ରହିଛି ସେସବୁ ଭୟକୁ ବା ଆର୍ତ୍ତିକୁ ଆପଣ ହରଣ କରିଛନ୍ତି ଅଭିଜାତ ସେଥିପାଇଁ ଆପଣ ଆବିର୍ଭୂତ ହେଇଛନ୍ତି ଦେବ ଯଥା ଆଦି ପୁରୁଷ ସୁରଲୋକ ଗୁପ୍ତା ଯେଉଁଭଳି ଭାବରେ ଆଦି ପୁରୁଷ ଭଗବାନ ଭଗବାନ ଯେମିତି ସୁରଲୋକ ଗୁପ୍ତା ସୁରଲୋକ କହିଲେ ଦେବଲୋକମାନଙ୍କୁ ଦେବତାମାନଙ୍କୁ ସବୁ ରକ୍ଷା କରନ୍ତି ଭଗବାନ ଭାଗବତରେ ବର୍ଣ୍ଣନା କରାଯାଇଛି ଯେ ଇନ୍ଦ୍ରାରି ବ୍ୟାକୁଳ ଲୋକ ମୃଡ଼ୟନ୍ତି ଯୁଗେ ଯୁଗେ ଭଗବାନ ବିଭିନ୍ନ ପ୍ରକାର ଯେଉଁ ଭାଗବତମରେ ପ୍ରଥମ ତୃତୀୟ ଅଧ୍ୟାୟ 28 ଶ୍ଳୋକରେ ବିଭିନ୍ନ ପ୍ରକାର ଅବତାରମାନଙ୍କୁ ବି ବର୍ଣ୍ଣନା କରି ସିଦ୍ଧ ଗୋସ୍ୱାମୀ ଅନ୍ତିମରେ ଏକଥା କହିଲେ ଏତେ ଚାଂଶ କଳାପୁଂସ କୃଷ୍ଣସ୍ତୁ ଭଗବାନ ସ୍ୱୟଂ ଇନ୍ଦ୍ରାରି ବ୍ୟାକୁଳ ଲୋକ ମୃଡ଼ୟନ୍ତି ଯୁଗେ ଯୁଗେ 22 ଅବତାର ବିଷୟରେ କହିକିରି ଅନ୍ତିମରେ କହିଲେ କୃଷ୍ଣଙ୍କୁ 20ତମ ଅବତାର ରୂପରେ ବର୍ଣ୍ଣନା କରିଥିଲେ ତେଣୁ ବର୍ତ୍ତମାନ କହୁଛନ୍ତି ସେ କୃଷ୍ଣ ହେଉଛନ୍ତି ମୂଳ ଭଗବାନ ସ୍ୱୟଂ ଏବଂ ଯେତେବେଳେ ଇନ୍ଦ୍ରଙ୍କର ବିରୋଧୀମାନେ ହରି ବା ଶତ୍ରୁମାନେ ଯେତେବେଳେ ଲୋକମାନଙ୍କୁ ତ୍ରାସ କରନ୍ତି, ସେତେବେଳେ ଭଗବାନ ଇନ୍ଦ୍ର ହରି ମୁଡ଼ାନ୍ତି ଯୁଗେ ଯେ ପ୍ରତି ଯୁଗରେ ଆସିକି ସେ ତାଙ୍କୁ ରକ୍ଷା କରନ୍ତି, ଦେବତାମାନଙ୍କୁ ରକ୍ଷା କରନ୍ତି। ସୁରଲୋକ ଗୁପ୍ତା ତେଣୁ ନିଦେଇ କରପଙ୍କଜ ମାର୍ତ୍ତ ବନ୍ଧୁ, ତେଣୁ ସେଥିପାଇଁ ହେ ଆର୍ତ୍ତ ବନ୍ଧୁ ଆପଣ ସମସ୍ତଙ୍କର ଦୁଃଖ ଦୂର କରନ୍ତି। ଆପଣ ଆର୍ତ୍ତଙ୍କର ବନ୍ଧୁ, ଆର୍ତ୍ତ ବନ୍ଧୁ ଆପଣ ସେଇ କରପଙ୍କଜ, ସେଇ ଯେଉଁ ହସ୍ତ ପଙ୍କଜ ରହିଛି ହସ୍ତ ପଦ୍ମକୁ, ଆମର ତପ୍ତ ସ୍ତନିଷୁ ଚ ଶିରସୁ ଚ କିଙ୍କରିଣା, ଆମର ପକ୍ଷରେ ଏବଂ ମସ୍ତକରେ ଆପଣ ଏଇ ସେଇ ତଣ୍ଡି ଦେଇ ସେ ହସ୍ତକୁ ସ୍ଥାପନ କରନ୍ତୁ। ଯେଉଁ ଭଗବାନଙ୍କର ବିରହରେ ଯେଉଁ ସନ୍ତପ୍ତ ହେଉଛନ୍ତି, ଭଗବାନଙ୍କର ହସ୍ତ ପଦ୍ମର ଶୀତଳ ତା ପ୍ରାପ୍ତ ହୋଇକରି ସେଥିରୁ ସେମାନେ ସେ ତାପରୁ ମୁକ୍ତ ହେବେ। ଏଭଳି ଭାବରେ ଏ ଶ୍ଳୋକଟି କହୁଛନ୍ତି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି, ଭୟଂ ତ୍ୱଦର୍ଥଂ ପୁତନାଦିଭ୍ୟ ଦାବାଦିଭ୍ୟଶ୍ଚ, ଭୟ ଭଗବାନ ଦୂର କରିଛନ୍ତି କିଭଳି ଭାବେ ନା ପୁତନା, ଭଗବାନ ଛଅ ଦିନ ରହିଥିଲେ ସେତେବେଳେ ପୁତନା ଆସିଥିଲା ହତ୍ୟା କରିବା ପାଇଁ, ବ୍ରଜବାସୀମାନଙ୍କୁ ମଧ୍ୟ ହତ୍ୟା କରିଥାନ୍ତେ, ହତ୍ୟା କରିଥାନ୍ତେ ସବୁ ଛୋଟ ପିଲାମାନଙ୍କୁ, କିନ୍ତୁ ଭଗବାନ ତାକୁ ହତ୍ୟା କରିଦେଲେ। ତେଣୁ ବ୍ରଜବାସୀମାନଙ୍କ ଭୟକୁ ଦୂର କଲେ ସିଏ ପୁତନାଦିଭ୍ୟ ଏଇଭଳି ଭାବରେ ଦାବାଦିଭ୍ୟଶ୍ଚ, ଦାବାଗ୍ନି ଦଶମ ସ୍କନ୍ଧ ସତର ଅଧ୍ୟାୟ ଉଣେଇଶ ଅଧ୍ୟାୟ ଦୁଇଟି ଅଧ୍ୟାୟରେ ଭଗବାନ ଦାବାଗ୍ନି ବଚନ କରିଛନ୍ତି, ପାନ କରିଦେଇଛନ୍ତି ଦାବାଗ୍ନିକୁ। ଗୋଟେ ଥର ସମସ୍ତଙ୍କ ସାମ୍ନାରେ ଦାବାଗ୍ନି ପାନ କରିଥିଲେ, ଆଉ ଗୋଟେ ଥର ସମସ୍ତେ ଆଖି ବୁଝିକରି ଆଖି ବୁଝିଥିଲେ ଭଗବାନ ପାନ କରିଥିଲେ, ଏସବୁ ଆଗରୁ ବର୍ଣ୍ଣନା କରାସରିଛି। ଏବଂ ଆର୍ତିଶ ଦୁଃଖ କିଭଳି ଭାବରେ ଦୂର କରିଛନ୍ତି ନା ଯେଭଳି ଭାବରେ ବର୍ଷା ବାତାଦିଭ୍ୟ, ବର୍ଷା ବାତ୍ୟା କହିଲେ ଯେଉଁ ଇନ୍ଦ୍ରଦେବ କୋପ କରିଥିଲେ, ଭୀଷଣ ବୃଷ୍ଟି କରୁଥିଲେ, ଭଗବାନ ଗୋବର୍ଦ୍ଧନ ଧାରଣ କରିକିରି ବ୍ରଜବାସୀମାନଙ୍କୁ ରକ୍ଷା କରିଥିଲେ। ତେଣୁ ଏଇଭଳି ଭାବରେ ଗୋପୀମାନେ ଏ ଶ୍ଳୋକରେ କହୁଛନ୍ତି, ବ୍ୟକ୍ତଙ୍କର ନିଶ୍ଚିନ୍ତ ଭାବରେ ଭଗବାନ ଏଇଭଳି ଭାବରେ ପ୍ରଦର୍ଶନ କରିଛନ୍ତି। ବିଶ୍ୱନାଥ ଚକ୍ରପୀଠାକୁ କହୁଛନ୍ତି, ପଙ୍କଜଶ୍ୟାପି ସୂର୍ଯ୍ୟୋଦୟ ତାପ ନ ତାପ କହ, ଜଣେ କହିବ ଭଗବାନଙ୍କର ହସ୍ତ ପଦ୍ମ ଭଳି ଶୀତଳତା ପ୍ରାପ୍ତ ହେଉଛନ୍ତି, ତୁମେ କେମିତି ଚିନ୍ତା କରୁ ତୁମର ତପ୍ତ ବକ୍ଷରେ ବା ଶିରରେ ଏ ଯେ ଉତ୍ତପ୍ତ ରହିଛି, ତାହେଲେ କେମିତି ସେ ପଦ ହସ୍ତକୁ ସ୍ଥାପନ କରିବେ। ତେଣୁ ଏଠି ବିଶ୍ୱନାଥ ଚକ୍ରପୀଠାରୁ କହୁଛନ୍ତି, ପଙ୍କଜଶ୍ୟାପି ସୂର୍ଯ୍ୟୋଦୟ ତାପ ନ ତାପକ, ସୂର୍ଯ୍ୟଙ୍କର ପ୍ରଖର କିରଣ ହେଲେ ମଧ୍ୟ କିନ୍ତୁ କିଏ ଯେଉଁ ପଦ୍ମ ସେଥିରେ ସେଇଟା ତାକୁ ତାପ ଲାଗେ ନାହିଁ, ସେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ସୂର୍ଯ୍ୟ ଉଦୟ ହେଲେ ପଦ୍ମ ପ୍ରସ୍ଫୁଟିତ ହୁଏ, ପଦ୍ମର ଆନନ୍ଦ, ସୂର୍ଯ୍ୟ ଯେତେବେଳେ ଅସ୍ତ ହେଇଯାଏ ସେତେବେଳେ ସେ ପଦ୍ମ ପୁଣି ବନ୍ଦ ହେଇଯାଏ, ପାଖୁଡ଼ା ସବୁ ବନ୍ଦ ହେଇଯାଏ, ସୂର୍ଯ୍ୟଙ୍କର ଏତେ ତାପରେ ମଧ୍ୟ ପଦ୍ମର ଆନନ୍ଦ ଉତ୍ପନ୍ନ ହୁଏ। ସେଇଭଳି ଭାବରେ ଭଗବାନ ତାଙ୍କର ହସ୍ତକୁ ଯେତେବେଳେ ସ୍ଥାପନ କରିବେ ଭଗବାନ ମଧ୍ୟ ଆନନ୍ଦିତ ହେବେ। ଗୋପୀମାନଙ୍କର ଯେଉଁ ଆନନ୍ଦ ପ୍ରକୃତରେ କୃଷ୍ଣଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ, ଇଏ ହେଉଛି ପ୍ରେମ, ନହେଲେ ଆଉ ସବୁ କିଛି କାମ ପୃଥିବୀ ଜାଗତରେ ସବୁ କିଛି ହେଉଛି କାମ। ପ୍ରତ୍ୟୁତ ସୁଖଦ ଏବେତି ଭାବ, ତେଣୁ ଇଏ ସୁଖ ହିଁ ପ୍ରଦାନ କରିବେ, ତେଣୁ ଏଇଭଳି ଭାବରେ ଏକଚାଳିଶ ଶ୍ଳୋକରେ କହିକିରି ବୟାଳିଶ ଶ୍ଳୋକରେ କହୁଛନ୍ତି, ଶିଶୁକ ଉବାଚ ଇତି ବିକଳିତଂ ତାସାଂ ଶ୍ରୁତ୍ୱା ଯୋଗେଶ୍ୱରେଶ୍ୱର ପ୍ରହସ୍ୟ ସ୍ୱଦୟଂ ଗୋପୀରାତ୍ମରାମୋପି ଅରିଡମ। ଏଇଭଳି ଭାବରେ ଗୋପୀମାନେ ଯେତେବେଳେ ଭଗବାନଙ୍କର କଥାକୁ ସବୁ ଖଣ୍ଡନ କରି କଥା କହିଲେ, ଭଗବାନ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଇତି ବିକଳିତ ତାସାଂ, ଗୋପୀମାନେ ଏଇଭଳି ଭାବରେ ଯେଉଁ କହିଲେ ବିକଳିତ ତାସାଂ ଶ୍ରୁତ୍ୱା ଯୋଗେଶ୍ୱରେଶ୍ୱର, ଯାକୁ ଭଗବାନ ଯିଏକି ଯୋଗେଶ୍ୱରଙ୍କର ଈଶ୍ୱର ସେ ଶୁଣିଲେ, ତେଣୁ ପ୍ରହସ୍ୟ ସଦୟଂ ଗୋପୀ, ଭଗବାନ ହସିବା ପାଇଁ ଆରମ୍ଭ କଲେ। ପ୍ରହସ୍ୟ ଭଗବାନ ପରୀକ୍ଷା କରୁଥିଲେ, ଗୋପୀମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଗଲେ, ତେଣୁ ଭଗବାନ ହସିକିରି ପ୍ରକୃଷ୍ଟ ରୂପରେ ହସିଲେ। ଭଗବାନ ରହସ୍ୟ ସଦୟଂ ଗୋପୀ, ଗୋପୀମାନ ପ୍ରତି ସଦୟ ହୋଇକରି ଆତ୍ମାରାମ ଅପି ଅରିଣମତ, ଭଗବାନ ଯଦିଓ ଆତ୍ମାରାମ, ଭଗବାନଙ୍କର କୌଣସି ସୁଖ ପାଇବା ପାଇଁ କେଉଁଠି ବାହାରକୁ ଯିବା ଦରକାର ନାହିଁ, ଭଗବାନ ନିଜେ ସଚ୍ଚିଦାନନ୍ଦ ଘନ ସିଏ, ଆତ୍ମାରାମ ସିଏ, କିନ୍ତୁ ତଥାପି ଅରିଣମତ ଗୋପୀମାନଙ୍କ ସହିତ ବର୍ତ୍ତମାନ ସେ ରାସଲୀଳା ଆରମ୍ଭ କରିବେ। ଅରିରମଦ ଗୋପୀମାନଙ୍କ ସହିତ ନୃତ୍ୟ କରି ସେ ଆନନ୍ଦ ପ୍ରାପ୍ତ ହେଲେ ରାସଲୀଳା। ସେଥିପାଇଁ ଏଇଟା କୁହାଯାଉଛି ଜୟ ଜୟ ଜଳରସ ସର୍ବରସ ସାର, ଭଗବାନ ହେଉଛନ୍ତି ସବୁ ରସର ଆଧାର। ସବୁ ଦ୍ୱାଦଶ ବାରଟି ରସ ରହିଛି, ସବୁ ରସର ଆଧାର ହେଉଛନ୍ତି ଭଗବାନ। କିନ୍ତୁ ଯେତେ ପ୍ରକାର ରସ ରହିଛି, ସବୁ ରସରୁ ଶ୍ରେଷ୍ଠ ରସ ହେଉଛି ଏଇ ରାସଲୀଳା। ଜୟ ଜୟ ଜଳରସ ସର୍ବରସ ସାର, ଉଜ୍ଜଳ ରସ ଇଏ ସମସ୍ତ ରସର ସାର ହେଉଛି ଏଇଟା। ପରକୀୟା ଭାବେ ଯାହା ପ୍ରଜତି ପ୍ରଚାର, ଯଦିଓ ଗୋପୀମାନେ ଏମାନେ ଭଗବାନଙ୍କ ନିତ୍ୟ ପତ୍ନୀ, ନିତ୍ୟ ପ୍ରେୟସୀ ବା ନିତ୍ୟ ତାଙ୍କର ଶକ୍ତି, କିନ୍ତୁ ଏ ପରକୀୟା ଭାବରେ ଲୀଳାଟି କରୁଛନ୍ତି ଭଗବାନ। ଏଇଟା ହେଉଛି ପରକୀୟା ଭାବେ ଯାହା ପ୍ରଜତି ପ୍ରଚାର, ଏଇଟାକୁ ଆମେ ବୁଝିପାରିବା ନାହିଁ। ଯେଉଁମାନେ ଆମର ଯେମିତି କୁହାଯାଇଛି ରୂପ ରଘୁନାଥ ପାଦେ ରହିବେ ଆକୁତି, କବେ ଆମେ ବୁଝବ ସେ ଯୁଗଲ ପ୍ରୀତି, ଆମ ହୃଦୟ କବେ ଆମର ଯେଉଁ ହୃଦୟରେ ବିଷୟ ବାସନା ଯଦି ଦୂର ହେବ ସେତେବେଳେ ଆମେ ଏଇଟା ବୁଝିପାରିବା। ଆମର ହୃଦୟରେ ବିଷୟ ବାସନା ରହିଛି ମାନେ ଆମେ ଏସବୁ ବୁଝିପାରିବା ନାହିଁ, ଆମେ ଭୌତିକ କାମ ଭଳି ଏଇଟାକୁ ଚିନ୍ତା କରିବା, ତେଣୁ ଏଇଟା ସାଧାରଣରେ ପ୍ରକାଶ କରାଯାଏ ନାହିଁ। କିନ୍ତୁ ଯେହେତୁ ଆମେ ଭାଗବତଙ୍କ କଥା କହୁଛେ, ସଂକଳ୍ପ ନେଇଛି ସବୁ କଥା କହିବା ମୂଳରୁ ଶେଷ ଯାଏ, ପ୍ରଥମ ସ୍କନ୍ଧରୁ ଆରମ୍ଭ କରି ଆମେ କଥା କହି ଚାଲିଛେ ଆଜି ପର୍ଯ୍ୟନ୍ତ ଆସିଗଲାଣି, ତେଣୁକରି ଆମେ ଏଇଟା କହାଯାଉଛି। ଆମର ଯଦି ଯୋଗ୍ୟତା ନାହିଁ ଏସବୁ ଶୁଣିବା ପାଇଁ ବା କହିବା ପାଇଁ, କିନ୍ତୁ ଗୁରୁଦେବଙ୍କର ଅସୀମ କୃପାରୁ, ରାମଜୀଙ୍କର ଅସୀମ କୃପାରୁ ଆମେ ଆଜି ଏ କଥାକୁ ଆରମ୍ଭ କଲେ, ବହୁତ ଦିନ ହେଲା ବନ୍ଦ ହୋଇଯାଇଥିଲେ। ତେଣୁ ଏହିଭଳି ଭାବରେ ଭଗବାନ ରହସ୍ୟ ସଦୟଂ ଗୋପୀ ଆତ୍ମାରାମ ଅପି ଅରିଣମତ, ଯଦିଓ ଭଗବାନ ଆତ୍ମାରାମ, ଭଗବାନଙ୍କ ସୁଖ ପାଇବା ପାଇଁ ଆଉ କୌଣସି ଆବଶ୍ୟକତା ନାହିଁ। ଯେମିତି ଆମେ ଯଦି ଖାଦ୍ୟ ଗ୍ରହଣ ନ କରିପାରିବା, ଯଦି 6 ଘଣ୍ଟାରୁ ଅଧିକା ହୋଇଗଲା ତାହେଲେ ଆମେ ଆଉ ଆଉଟପୁଟ ହେବା ଭୋକରେ, ଆମର ଆନନ୍ଦ ଚାଲିଯିବ, କିନ୍ତୁ ଭଗବାନଙ୍କର କିଛି ଆବଶ୍ୟକତା ନାହିଁ। ଶରୀରର ଯେଉଁ ଆବଶ୍ୟକତା ଆମର ସବୁ ରହିଛି, ଭଗବାନଙ୍କର କିଛି ଆବଶ୍ୟକତା ନାହିଁ, ଆତ୍ମାରେ ଆନନ୍ଦିତ ହୁଅନ୍ତି। ଭଗବାନ କଥା ଛାଡ଼ନ୍ତି, ଯେଉଁମାନେ ଆତ୍ମାରାମ ବ୍ୟକ୍ତିମାନେ ଅଛନ୍ତି ସେମାନେ ମଧ୍ୟ ସେଇଭଳି ଭାବରେ ଆତ୍ମାରେ ଆନନ୍ଦିତ ହୁଅନ୍ତି। ତେଣୁ ଭଗବାନ ଯଦିଓ ଆତ୍ମାରାମ, କିନ୍ତୁ ତଥାପି ଅରିରମତ, ଗୋପୀମାନଙ୍କ ସହିତ ବର୍ତ୍ତମାନ ନୃତ୍ୟରେ ରାସ ନୃତ୍ୟରେ ଆନନ୍ଦ ପ୍ରାପ୍ତ ହେବେ। ଇଏ ହେଉଛି ଭଗବାନଙ୍କ ଦିବ୍ୟ ଲୀଳା। ଜନ୍ମ ଭଗବାନଙ୍କ ଲୀଳାକୁ ଯେଉଁମାନେ ଜାଣିବେ, ଆମର 10 33 ଅଧ୍ୟାୟରେ କହିବେ ଭଗବାନ, ଏଇଟାକୁ ଯେଉଁମାନେ ଶୁଣିବେ ଶ୍ରଦ୍ଧାର ସହିତ ଯେଉଁମାନେ ଶୁଣିବେ ବା କୀର୍ତ୍ତନ କରିବେ, ସେମାନେ ସେମାନେ କ'ଣ ହେବ ନା ସେମାନଙ୍କର କାମରୋଗ ଦୂର ହୋଇଯିବ ଏବଂ ସେମାନେ ଖୁବ୍ ଶୀଘ୍ର ଧୀର ବ୍ୟକ୍ତିରେ ପରିଣତ ହୋଇଯିବେ। ଧୀର ବ୍ୟକ୍ତି ସମସ୍ତେ ଅଧୀର ଅବସ୍ଥାରେ ରହିଛନ୍ତି, 6ଟି ବେଗରେ ସମସ୍ତେ ଅଧୀର ହୋଇକି ରହିଛନ୍ତି। 10 33 ଅଧ୍ୟାୟରେ ଶ୍ରୀକୃଷ୍ଣ ଗୋସ୍ୱାମୀ କହିବେ ପରୀକ୍ଷିତ ମହାରାଜ, ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିବେ କାହିଁକି ଭଗବାନ ଏଭଳି ନିନ୍ଦନୀୟ କାର୍ଯ୍ୟ କଲେ, ଅଧର୍ମ ନିଶ୍ଚିନ୍ତ ଭାବରେ ଯୁଗୁଷିତମ ନିନ୍ଦନୀୟ କାର୍ଯ୍ୟ କାହିଁକି କଲେ। ଆର ଉତ୍ତରରେ ଶ୍ରୀକୃଷ୍ଣ ଗୋସ୍ୱାମୀ କହିବେ ଏ 5ଟି ଅଧ୍ୟାୟରେ ରାସଲୀଳା ବର୍ଣ୍ଣନା କରିସାରିଲା ପରେ ପରୀକ୍ଷିତ ମହାରାଜ ଯେତେବେଳେ ପ୍ରଶ୍ନ ପଚାରିବେ କାହିଁକି ଭଗବାନ ଏଭଳି କଲେ, ଏଇଟା କରିବା କଥା ନୁହଁ, ତେଣୁ ଶ୍ରୀକୃଷ୍ଣ ଗୋସ୍ୱାମୀ ତାର ଉତ୍ତର ଦେବେ। ଯାହା ହେଉ, ଏଇଭଳି ଭାବରେ ଭଗବାନ ରାସଲୀଳା ଆରମ୍ଭ କଲେ। 43 ଶ୍ଳୋକରେ କୁହାଯାଉଛି, 43 ଶ୍ଳୋକ କୁହାଯାଉଛି, ତାଭି ସମେତାଭି ହୃଦାର ଚେଷ୍ଟିତ ପ୍ରିୟେ କ୍ଷଣୋତ୍ଫୁଲ୍ଲ ମୁଖୀ ବିରଚ୍ୟୁତ ଉଦାର ହାସ ଦ୍ୱିଜ କୁନ୍ଦ କୁନ୍ଦ ଦୀ ଧତ୍ତିର। व्यरोचतेणाक इवोड़ुभिवी समिता भी उदार चेष्ट भगवान उदार लीला सब प्रथम वर्णा करा जी उदार चेष्टा भगवान दिव्य लीला प्रिय क्षण फुल्ल मुखी विरच्युता अच्युतंकर गतिमान प्रति ईक्षण करसंदि उत्फुल्ल मुखी बहुत आनंद गतिमान मध्य आनंद कृष्णकर मध्य आनंद रही उदार हास द्विजकुंद दिदति तांकर जो सुंदर हास प्रदर्शन करसंदि द्विज कुंद जितने हसुचंद भगवान तांकर जो दंत राजि शोभित होची कुंद फुल परी शोभित होची भगवान दंतराजि दंतराज भगवान सुंदर हास्य करसंदि तांकर एवळी भाव कांति तांकर प्रकाश पाउची एवं एवळी भाव शोभित होसंदि एणक इव उडुभी वृत जेमती नक्षत्र मान द्वारा आवृत होकरी चंद्र शोभा पाती से भाव गोपी मान द्वारा सतकोटी गोपी आम चिंता करते संख्यार गोपी रही सतकोटी गोपी द्वारा आवृत होकरी भगवान ये भाव रास नृत्य कर नृत्य कर तेणु ए श्लोक भाष्य कह जा अच्छा 42 नंबर श्लोक जो से आत्माराम की हरिमत से विश्वनाथ चक्रवर्ती ठाकुर कहते यद्यो कृष्ण होती आत्माराम कि तथापि से बहुत आनंद प्राप्त है गोटे मान से नृत्य करी ए श्लोकटी गोटे रही प्रथम स्कंद सप्तम अध्याय दशम दशम दश नंबर श्लोक ये गोटे श्लोक अच्छा यटा को सुत गोस्वामी सौनका ऋषि मान कौन आत्मारामस्व मुनयो निर्गंता क्रमे गुर्वती ऐतिक भक्ति वितंभूत गुण हरि भगवान यह गुण रही आत्माराम जो मैंने आत्मार आनंदित होंगी से मैंने शोक एक्सेप्ट अर्थ रही महाप्रभु ये सनातन गोस्वामी को कही वर्णना कर चैतन चरित वर्णना करेणु आत्माराम मुनय मुनि माने जो मैंने मननशील मुनि आत्माराम मुनि निर्गंथा जो मैंने ग्रंथ अध्ययन करना बा जो मान कौन बंधन ना गोटे गोटी अक्षर में बहुत शब्द रही गोटे शब्द अनेक अर्थ रही निर्गंथा अभी उरुक्रमे उरुक्रम जहाँ अद्भुत क्रम व अद्भुत लीला प्रति पूर्वती अहैतुक भक्ति प्रति से अहैतुक भक्ति करती प्रीतम भूत गुण भगवान गुण यह भाव रही कारण सनक ऋषि पचारे ये सुखदेव गोस्वामी सुधा आत्माराम से कहीं ये बड़ा विराट ग्रंथ को पाठ कले भागवतम 18,000 श्लोक कहीं पाठ कले तेनालीर उत्तर यह श्लोकटी कहुई भगवान गुण यह समस्ते आकर्षित होकर आस आत्माराम आकर्षित हे अन्य कथा कौन कह तेणु इटी मध्य गोपी मान भगवान लादिनी शक्ति भगवान जो अंतरंगा शक्ति रही तीन प्रकार अंतरंगा शक्ति रही भगवान गोटे हूँ सचित एवं आनंद सदश संधिनी भगवान संधिनी शक्ति जो रही सब भगवान रही सत् सत् शब्द अर्थ हो भगवान सब अतीत थे बर्तमान अच्छे भविष्य में रे एम केत हम ना से सीताराम एमती केत हम ना भगवान रे ना चिदानंद तेणु भाव चीत कहले पूर्ण पूर्ण चेतनशील पूर्ण ज्ञानमय से भगवान कौन सी ज्ञान अभाव ना भगवान समस्त ज्ञान प्राप्त होती ज्ञानमय से भगवान एवं आनंदमय आनंदमय होती भगवान लादिनी शक्ति राधाराणी होती भगवान लादिनी शक्ति गोपी मान होती लादिनी शक्ति विस्तार भगवान आनंद प्राप्त होंगे लादिनी शक्ति भगवान लादिनी शक्ति एम सब भगवान आनंद प्रदान करती से सत सत जो संधिन शक्ति राहदिन शक्ति वो संबित शक्ति भगवान का ज्ञान शक्ति जो संबित शक्ति ये भगवान का अंतरंग शक्ति सब रही तेणु यही भाव यहाँ वर्णना कर क्रमदीपिकार ननु प्रमदा शतकोटि भी आकुलित इति शहे कोटि गोपी से रास लीला भाग नहीं थे शहे कोटि गोपी क्रमदीपिकार यहाँ वर्णना कर शहे कोटि आ चिंता करना शहे कोटि कौन है से वृंदावन केमी वृंदावन चीज जगत भगवान चीज जगत वर्णना कर वृंदावन षोल कोश वृंदावन तार गोटे कोण से तार गोटे कोण से समग्र वैकुंठ सब रही भितर ब्रह्मा दर्शन करते भागवत वर्णना कर भगवान के अद्भुत लीला बुझा तो सहज नुह भगवान धाम रही एक्सपांड कर बेलून टाक फुकी दे बढ़ी जाऊँच आ भगवान धाम बढ़ो ना भगवान धाम से दिव्य धाम भगवान तेणु शहे कोटि गोपी कौन कोटि कोटि गोपी आहरी जिते आसे भी सब रही पारे किसी असुविधा ना वृंदावन धाम भगवान धाम से भगवान शक्ति रही से भगवान तद्धाम वृंदावन भगवान जो भाई भाव में षड़ी सूर्य पूर्ण धाम से भाव तेणु यही भाव में विश्वनाथ चक्रवर्ती ठाकुर भाष्य कही श्लोकटी तेणु 43 नंबर श्लोक जो कहगला ताभी समताभी उदाहरण भगवान जो लीला आरंभ कले जमी नक्षत्र मान भितर चंद्र शोभित हमें से भाव भगवान गोपी मान भितर शोभित हो नृत्य करने आरंभ कले रास नृत्य श्लोक भाष्य कहुची ये चारोटी श्लोक यहाँ कह भगवान रास लीला वर्णना कर तेणु विश्वनाथ चक्रवर्ती ठाकुर कहते उदाहरण तासां रति सुख प्रदं भाव भक्तानां तत् श्रवणे श्रवणादि प्रेम प्रेम पदं च चेष्टितं लीला जस्य स उदार भगवान कर ये लीला बहुत उदार लीला यू संकीर्ण भाव में बुझीपरबा बहुत विस्तार लीला भगवान रही रति सुख प्रदं भगवान को सुख प्रदान करुच्ची रति सुख जमी आम जयदेव गोस्वामी रति सुख सारे गीतरी बोल भगवान ये रास लीला को वर्णना कर रति सुख सारे रति सुख से प्राप्त होती भाव भक्तान त्रवणाद प्रेम पदंच भगवान लीला को जो श्रवण करेंगे से प्रेम प्राप्त हे चेष्ट लीला जस्य सह अच्युत बोली कह जा भगवान अच्युत केवल कौन परिस्थिति पतन हुए ना अच्युत शब्द सुखदेव गोस्वामी कहते अच्युत युगपदेव तत्प्रत्येक रमण निष्ठा च्युति रहित उदार ही तासा सुखप्रदयी महद्वीर भा भगवान शहे कोटि गोपी हेले समस्त प्रति समस्त आनंद प्रदान रमण निष्ठा भगवान ये गोपी मान सहित नृत्य करें ता नुह समस्त अच्युत सी कौन सी अवस्था च्युत हम ना समस्त सहित से आनंद प्रदान करजे आनंद प्राप्त होती यही उदार लीला भगवान सुखप्रदय महत् महत् लीला भगवान यहाँ बहुत सुख समस्त प्राप्त होती लीला को जो श्रवण कर आनंदित हो जाऊँगी आता कौन कह तब कथा अमृतम तेणु यही भाव में भगवान रास लीला चलती चारोटी श्लोक वर्णना करें गोटे श्लोक कहले आम कथा गोटे विश्राम दे भगवान वर्तमान शयन आरती गले तेणु गोटे संगीत गोटे भजन गाइबा और भगवद गीता आज आम प्रथम नंबर श्लोक प्रथम अध्याय पाठ करवा तेणु हरे सीता का